આકાશવાણી સંવાદ પઢુંછંતિ મહેશ્વર સાહુ મુખ્ય સંવાદ સુપ્રીમકોર્ટ આમ આદમી પાર્ટી નેતા ઓ રાજ્યસભા સાંસદ સંજય સિંહ અબકારી નીતિ દુર્નીતિ મામલે આજે જામીન મંજુર કરી ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣ ଓ ସହପ୍ରତିଷ୍ଠାତା ବାବା ରାମଦେବଙ୍କର ତୀବ୍ର ସମାଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଉତ୍ତରାଞ୍ଚଳ ସୀମାରେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ଏକମାତ୍ର ଉପାୟ। କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ 7 ଜଣ ପ୍ରାର୍ଥୀଙ୍କର ଆଉ ଏକ ତାଲିକା ପ୍ରକାଶ କରିଛି ଏବଂ ଭାରତୀୟ ପାଣିପାଗ ବିଭାଗ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ଗ୍ରୀଷ୍ମ ପ୍ରବାହ ହେବାର ପୂର୍ବାନୁମାନ କରିଛି। ସୁପ୍ରିମକୋର୍ଟ ଆମ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ଜାମିନ ମଞ୍ଜୁର କରିଛନ୍ତି। ଏକ ମିଳିତ ବିବୃତ୍ତିରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ପ୍ରସନ୍ନ ବି ବରାଲିଙ୍କ ଖଣ୍ଡପୀଠ କହିଛନ୍ତି ବିଚାର ପଡ଼ିରହିଥିବା ସମୟରେ ଶ୍ରୀ ସିଂହ ଜେଲ୍ରୁ ଖଲାସ ହୋଇପାରିବେ। ଅଦାଲତ କହିଛନ୍ତି ଜାମିନ ସମୟରେ ବର୍ତ୍ତମାନ ସେ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଇପାରିବେ, ତେବେ ସେ ଇଡି ତଦନ୍ତ ବିଷୟରେ ସର୍ବସାଧାରଣରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ। ସଞ୍ଜୟ ସିଂହଙ୍କୁ ଗତବର୍ଷ ଅକ୍ଟୋବର ମାସରେ ଗିରଫ କରାଯାଇଥିଲା ଓ ତାଙ୍କୁ ତିହାର ଜେଲ୍କୁ ପଠାଯାଇଥିଲା। ସୁପ୍ରିମକୋର୍ଟ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ପତଞ୍ଜଳି ଆୟୁର୍ବେଦ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣ ଓ ସହପ୍ରତିଷ୍ଠାତା ବାବା ରାମଦେବଙ୍କର ତୀବ୍ର ସମାଲୋଚନା କରିଛନ୍ତି। ଜଷ୍ଟିସ୍ ହିମା କୋହଲି ଓ ଏହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଦ୍ୱାରା ପତଞ୍ଜଳିର ବିଜ୍ଞାପନ ବିରୁଦ୍ଧରେ କରାଯାଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି। ସେହି ବିଜ୍ଞାପନରେ ଏଲୋପାଥିର ସମାଲୋଚନା କରାଯାଇଛି ଓ କିଛି ରୋଗର ଚିକିତ୍ସା ଉପରେ ଦାବି କରାଯାଇଛି। ବାଲକ୍ରିଷ୍ଣଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଫିଡେଭିଟ୍ରେ ଅଦାଲତ ସନ୍ତୁଷ୍ଟ ହୋଇନଥିଲେ ଓ ଦାଖଲ କରାଯାଇଥିବା ସ୍ୱଷ୍ଟୀକରଣକୁ ଗ୍ରହଣ କରିବାକୁ ମନା କରିଥିଲେ। ପତଞ୍ଜଳି ସାମ୍ପ୍ରତିକ ଔଷଧଗୁଡ଼ିକୁ ହେୟଜ୍ଞାନ କରି ଦେଇଥିବା ବିଜ୍ଞାପନ ଉପରେ ଆୟୁଷ ମନ୍ତ୍ରଣାଳୟ କାହିଁକି ପଦକ୍ଷେପ ନେଇନାହିଁ ବୋଲି କୋର୍ଟ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଛନ୍ତି। ସପ୍ତାହେ ମଧ୍ୟରେ ଆଫିଡେଭିଟ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ ରାମଦେବ ଓ ବାଲକ୍ରିଷ୍ଣଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଉତ୍ତରାଞ୍ଚଳ ସୀମାରେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ଏକମାତ୍ର ଉପାୟ। ସେ କହିଛନ୍ତି ସୈନ୍ୟମାନେ ସେମାନଙ୍କର କାର୍ଯ୍ୟ କରୁଥିବା ବେଳେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କଥାବାର୍ତ୍ତା ଜାରି ରହିବ। ନୂଆଦିଲ୍ଲୀରେ ଆର୍ମି କମାଣ୍ଡର୍ସ କନ୍ଫରେନ୍ସରେ ଉଦ୍ବୋଧନ ଦେଇ ପଶ୍ଚିମାଞ୍ଚଳ ସୀମାରେ ସେନାବାହିନୀ ଓ ନିରାପତ୍ତା ବାହିନୀ ଯବାନମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଦେଶର ସୀମାକୁ ସୁରକ୍ଷିତ ରଖିବା ଓ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ କରିବାରେ ସେନାବାହିନୀର ଭୂମିକାକୁ ଉଲ୍ଲେଖ କରି ସେ କହିଛନ୍ତି ସେନାବାହିନୀ ଆବଶ୍ୟକ ସ୍ଥଳେ ପ୍ରଶାସନକୁ ସହାୟତା କରୁଛି। ଶ୍ରୀ ସିଂହ କହିଛନ୍ତି ଜାମ୍ମୁ କାଶ୍ମୀରରେ ସେନାବାହିନୀର କାର୍ଯ୍ୟାନୁଷ୍ଠାନ ସମଗ୍ର ଅଞ୍ଚଳରେ ସ୍ଥିରତା ଆଣିଛି। ଶ୍ରୀ ସିଂହ କହିଛନ୍ତି ଭବିଷ୍ୟତର ଯୁଦ୍ଧ ଅଣପାରମ୍ପରିକ ଓ ଅପ୍ରତିସମ ହେବ। ସେନାବାହିନୀ ସାଧାରଣ ଶିଳ୍ପ ସହ ମିଶି ଉନ୍ନତ ବୈଷୟିକ ଜ୍ଞାନର ବିକାଶ କରୁଥିବାରୁ ସେ ଏହାର ପ୍ରଶଂସା କରିଛନ୍ତି। ଆର୍ମି କମାଣ୍ଡର୍ସ କନ୍ଫରେନ୍ସ ସମୟରେ ସେନାବାହିନୀର ସର୍ବୋଚ୍ଚ ଅଧିକାରୀ ସାମ୍ପ୍ରତିକ ସୁରକ୍ଷା ସ୍ଥିତିର ସମସ୍ତ ଦିଗ, ସୀମା ପରିସ୍ଥିତି ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନକୁ ଯାଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଭ୍ରାନ୍ତିକର ଓ ବିଭାଜନକାରୀ ବିଜ୍ଞାପନଗୁଡ଼ିକୁ ବନ୍ଦ କରିବାକୁ ନିବେଦନ କରିଛନ୍ତି। ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିସାରି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି ଆନ୍ଧ୍ରପ୍ରଦେଶରେ ଲାଗୁ ହୋଇଥିବା ଯୋଜନାଗୁଡ଼ିକ ସମ୍ବନ୍ଧୀୟ ବିଜ୍ଞାପନରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ହଟାଇବା ପାଇଁ ତାଙ୍କ ଦଳ ଅନୁରୋଧ କରିଛି। ବିଭ୍ରାନ୍ତିକର ଓ ବିଭାଜନକାରୀ ବିଜ୍ଞାପନ ଓ ମିଥ୍ୟା ଖବରଗୁଡ଼ିକର ପ୍ରସାରଣକୁ ବନ୍ଦ କରିବା ପାଇଁ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି। ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ପଶୁପତି କୁମାର ପାରସ ଆଜି ନୂଆଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ନଡ୍ଡା କହିଛନ୍ତି ଏନ୍ଡି ମେଣ୍ଟ ବିହାରର ଆଗାମୀ ଲୋକସଭା ନିର୍ବାଚନରେ ଶକ୍ତିଶାଳୀ ରହିବ ଓ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଏନ୍ଡିଏର ସମସ୍ତ 40 ଜଣ ଯାକ ପ୍ରାର୍ଥୀଙ୍କୁ ସମର୍ଥନ ପ୍ରଦାନ କରିବ। ପୂର୍ବରୁ ଶ୍ରୀ ପାରସ କେନ୍ଦ୍ର କ୍ୟାବିନେଟ୍ରୁ ଇସ୍ତଫା ଦେଇସାରିଛନ୍ତି। ବିହାରରେ ଏନ୍ଡିଏ ମେଣ୍ଟରେ ତାଙ୍କ ପାର୍ଟିକୁ କୌଣସି ଲୋକସଭା ଆସନ ଦିଆଯାଇ ନାହିଁ। ତାଙ୍କ ପାର୍ଟି 40 ଯାକ ଲୋକସଭା ଆସନରେ ଏନ୍ଡିଏକୁ ସମର୍ଥନ କରିବ ବୋଲି ପରେ ସେ ଘୋଷଣା କରିଥିଲେ। କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ 17 ଜଣ ପ୍ରାର୍ଥୀଙ୍କର ଆଉ ଏକ ତାଲିକା ପ୍ରକାଶ କରିଛି। ପାର୍ଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଏମ୍ ପାଲମରାଜୁଙ୍କୁ କାକିନାଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଆନ୍ଧ୍ରପ୍ରଦେଶ କଂଗ୍ରେସ ସଭାପତି ୱାଇଏସ୍ ଶର୍ମିଲା ରେଡ୍ଡି କଡାପରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପାର୍ଟି ନେତା ଜେଡି ସିଲମ ବାପଟଲା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାରିକ ଅନୱର ବିହାରର କଟିହାର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅମୀର ଚାନ୍ଦ ନାୟକ ଓଡ଼ିଶାର କନ୍ଧମାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପାର୍ଟି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ 114 ଜଣ ପ୍ରାର୍ଥୀଙ୍କର ନାମ ତାଲିକା ପ୍ରକାଶ କରିଥିବା ବେଳେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ 49 ଜଣ ପ୍ରାର୍ଥୀଙ୍କର ନାମ ତାଲିକା ପ୍ରକାଶ କରିଛି। ବିଜେପିର ସମାଲୋଚନା କରି କଂଗ୍ରେସ କହିଛି ଯେଉଁମାନେ କଚାତିବି ଉପରେ ବଡ଼ବଡ଼ କଥା କହୁଛନ୍ତି ସେମାନଙ୍କର ଚୀନ୍ର ନାମ ନେବାକୁ ସାହସ ନାହିଁ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ନେତା ମନୀଷ ତିୱାରୀ କହିଛନ୍ତି ଚୀନ୍ ସେନାବାହିନୀ ଭାରତୀୟ ସୀମାକୁ ମଧ୍ୟ ଅନୁପ୍ରବେଶ କରିବାର ପ୍ରାୟ 4 ବର୍ଷ ସମୟ ବିତିଯାଇଛି। ସେ କହିଛନ୍ତି ଚୀନ୍ ପ୍ରସଙ୍ଗରେ ସରକାର ସମ୍ପୂର୍ଣ୍ଣ ନୀରବ ଅଛନ୍ତି। ଶ୍ରୀ ତିୱାରୀ କହିଛନ୍ତି ଯେଉଁମାନେ କଚାତିବୁ ବିଷୟରେ ଏତେ କଥା କହୁଛନ୍ତି ସେମାନେ ଏକଥା ଭୁଲିଯାଉଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ 1971 ବିଶ୍ୱ ଭୂଗୋଳକୁ ପରିବର୍ତ୍ତନ କରିଦେଇଥିଲେ। ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭୋଟରମାନଙ୍କୁ ବିକଶିତ ଭାରତ କାର୍ଯ୍ୟସୂଚୀ ବିଷୟରେ ଅବଗତ କରାଇବାକୁ ପାର୍ଟି କର୍ମୀମାନଙ୍କୁ କହିଛନ୍ତି। ବେଙ୍ଗାଲୁରୁଠାରେ 5ଟି ନିର୍ବାଚନ ମଣ୍ଡଳୀର ଶକ୍ତି ପ୍ରମୁଖମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଜେପି ବିକଶିତ ଭାରତର କଥା କହୁଥିବା ବେଳେ ଇଣ୍ଡିଆ ମେଣ୍ଟ ଦୁର୍ନୀତିର ପ୍ରସାର କରୁଛି। ସେ କହିଛନ୍ତି 2014 କର୍ଣ୍ଣାଟକରେ ବିଜେପିର ଭୋଟ୍ ପ୍ରତିଶତ 43% ଥିବାବେଳେ ବିଜେପିକୁ 17 ଆସନ ମିଳିଥିଲା। 2019 ସେଠାରେ ବିଜେପିର ଭୋଟ୍ ପ୍ରତିଶତ 51% ଥିବାବେଳେ ବିଜେପିକୁ 25 ଆସନ ମିଳିଥିଲା। ବିଜେପି ଜେଡିଏସ୍ ମେଣ୍ଟ ସମସ୍ତ 28 ଯାକ ଆସନରେ ବିଜୟୀ ହେବାକୁ ଉଦ୍ୟମ କରିବା ପାଇଁ ସେ ପାର୍ଟି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କର୍ଣ୍ଣାଟକର ବିପତ୍ତି ସମୟରେ ସେଠାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗସ୍ତ କରି ନଥିବାରୁ ପ୍ରଶ୍ନ ଉଠାଇଛନ୍ତି। ମହୀଶୂରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ରାଜ୍ୟରେ ମରୁଡ଼ି ପଡ଼ିବା ସମୟରେ ବିଜେପି ସହାୟତାର ହାତ ବଢ଼ାଇ ନଥିବାରୁ ଲୋକମାନେ ବିଜେପିକୁ ଭୋଟ୍ ଦେବା ଉଚିତ କି ବୋଲି ସେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ତାଛଡ଼ା କେନ୍ଦ୍ର କର୍ଣ୍ଣାଟକକୁ କେନ୍ଦ୍ରୀୟ ଟିକସର ଅଂଶ ଦେଇନାହିଁ। ମେକେତାଦୁ ଓ ମହାଦାୟୀ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ର ସରକାର ଅନୁମତି ଦେଇନଥିବାରୁ ସେ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବେଙ୍ଗାଲୁରୁଠାରେ ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳଗୁଡ଼ିକ ସହ ଏକ ବୈଠକ କରିଛନ୍ତି। ଆମ୍ ଆଦମୀ ପାର୍ଟି ରାଜ୍ୟ ଶାଖା ସଭାପତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରୁ ସିପିଏମ୍ ସାଧାରଣ ସମ୍ପାଦକ ବାସବ ରାଜୁ ଏସ୍ସିପି ରାଜ୍ୟ ଶାଖା ସଭାପତି ସିଏନ୍ ଇନାମଦର ସିପିଏମ୍ଏଲ୍ ସାଧାରଣ ସମ୍ପାଦକ କ୍ଲିପ୍ଟନ୍ ଡି ରୋଜରିଓ ଆର୍ଜେଡି ରାଜ୍ୟଶାଖା ସଭାପତି ୟାକୁବ୍ ଗୋଲ୍ଫାଡ଼ି ଓ ଫରୱାର୍ଡ ବ୍ଲକ୍ ରାଜ୍ୟଶାଖା ସଭାପତି ଶିବଶଙ୍କର ଓ ଅନ୍ୟ ନେତାମାନେ ବୈଠକରେ ଉପସ୍ଥିତ ଥିଲେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 6 ପର୍ଯ୍ୟନ୍ତ କର୍ଣ୍ଣାଟକ ଓଡ଼ିଶା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ଗ୍ରୀଷ୍ମ ପ୍ରଭାବ ହେବାର ପୂର୍ବାନୁମାନ କରିଛି। ତେଲଙ୍ଗାନା ଓ କର୍ଣ୍ଣାଟକରେ ପରବର୍ତ୍ତୀ 3 ପର୍ଯ୍ୟନ୍ତ ଏବଂ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ କେରଳ ତାମିଲନାଡୁ ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପରବର୍ତ୍ତୀ 5 ପର୍ଯ୍ୟନ୍ତ ଗରମ ଓ ଆର୍ଦ୍ରତା ବଳବତ୍ତର ରହିବ। ଇତିମଧ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ ଉତ୍ତର ପୂର୍ବାଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ। ପାଣିପାଗ ବିଭାଗ କହିଛି ପରବର୍ତ୍ତୀ 5 ଧରି ପଶ୍ଚିମ ହିମାଳୟ ଅଞ୍ଚଳରେ ମଧ୍ୟ ବର୍ଷା ଓ ତୁଷାରପାତ ହେବ। ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି ନେତା ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ଜାମିନ ମଞ୍ଜୁର କରିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣ ଓ ସହପ୍ରତିଷ୍ଠାତା ବାବା ରାମଦେବଙ୍କର ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ 7 ଜଣ ପ୍ରାର୍ଥୀଙ୍କର ଆଉ ଏକ ତାଲିକା ପ୍ରକାଶ କରିଛି ଏବଂ ଭାରତୀୟ ପାଣିପାଗ ବିଭାଗ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ଓଡ଼ିଶା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ଗ୍ରୀଷ୍ମ ପ୍ରବାହ ହେବାର ପୂର୍ବାନୁମାନ କରିଛି।